आकाशवाणी संवाद पढ़ुछंती अमूल्य कुमार फुत्ता। प्रधानमंत्री नरेन्द्र मोदी आज तेलंगाना और छत्तीसगढ़ में अनेक विकासमूलक प्रकल्प उद्घाटन और शिलान्यास कर 2023-24 आर्थिक वर्ष में भारत अभिवृद्धि हार 6.3% हो विश्व बैंक कही। सूचना और प्रसारण मंत्री अनुराग ठाकुर कहते देश गठन में संवादपत्र गुरुत्वपूर्ण भूमिका रही। चलित वर्ष तीनि जन पदार्थ विज्ञानी को नोबेल पुरस्कार प्रदान करा। हांगझो एशिय क्रीड़े भारत पदक संख्या 66 को वृद्धि पाई। प्रधानमंत्री नरेन्द्र मोदी आज तेलंगानार निजामबाद 8000 कोटी टंकार बहुमुखी विकासमूलक प्रकल्प को राष्ट्र उद्देश्य उत्सर्ग करने सह अनेक प्रकल्प शिलान्यास कर। प्रधानमंत्री मनोहराबाद और सिद्दीपेट मध्य नूतन रेल लाइन को उत्सर्ग करने सह धर्माबाद मनोहराबाद और महबूबनगर कर्नूल रेल लाइन विद्युतकरण को उद्घाटन कर। एनटीपीसी रामागुंडम तेलंगाना सुपर थर्मल शक्ति प्रकल्प 800 मेगावाट यूनिट प्रथम पर्याय को देश उद्देश्य उत्सर्ग कर। प्रकल्प उत्पादित 85% विद्युत शक्ति राज्य व्यवहार हो। बड़का विद्युत को उत्तर दक्षिण ग्रिड को जोगाई दिया। प्रधानमंत्री श्री मोदी यह अवसर में प्रधानमंत्री आयुष्मान भारत स्वास्थ्य भित्तिभूमि मिशन अधीन 20 जिला मुख्यालय 50 शय्या विशिष्ट क्रिटिकल केयर ब्लक शिलान्यास कर। अवसर में उद्बोधन दे श्री मोदी कहते पोड़ापाली प्रकल्प हेउछि देशर अत्याधुनिक शक्ति प्रकल्प एवं खूब शीघ्र एहार द्वितीय पर्याय आरंभ हेब। कौनसी देश व राज्यर विकास शक्ति उत्पादन क्षेत्र में आत्मनिर्भरशीलता उपर निर्भर करे, कारण यह व्यवसाय सुगमता और जीवनधारण मानक सुगमता क्षेत्र में उन्नति आनीथाए। तेलंगानार शक्ति आवश्यकता को पूरण करने सरकार कार्य कर प्रधानमंत्री एक अवसर में मतव्यक्त कर। आयोजित कार्यक्रम में तेलंगाना राज्यपाल तमिलसाई सौंदर राजन एवं केन्द्रमंत्री जी किशन रेड्डी प्रमुख उपस्थित थिले। सेहिपरि प्रधानमंत्री श्री मोदी आज छत्तीसगढ़ बस्तर डिवीजन स्थित जगदलपुर 26000 कोटी टंका मूल्यर विकासमूलक प्रकल्पगुड़िकर भित्तिप्रस्तर स्थापन करिछन्ति। प्रधानमंत्री बस्तर नगरनाथठारे स्थापित एनएमडीसी इस्पात कारखाना को देश उद्देश्य उत्सर्ग करिछन्ति। 24000 कोटी टंका मूल्यर निर्मित से इस्पात कारखाना उन्नत मानर इस्पात उत्पादित हेब। से कारखाना हजार हजार लोकंकु निजुक्ति प्रदान करा। जगदलपुर को तांको गस्त समय प्रधानमंत्री जगदलपुर रेल स्टेशन विकास पर भित्तिप्रस्तर स्थापन करिछन्ति और अंतागढ़ एवं तारोखी मध्य नुआ रेल लाइन को देश उद्देश्य उत्सर्ग करिछन्ति। व्यतीत जगदलपुर और दांतेवाड़ा मध्य रेल लाइन दोहरीकरण को प्रधानमंत्री उत्सर्ग करिछन्ति। श्री मोदी तारोखी और रायपुर मध्य रेल सेवार शुभ उद्घाटन करिछन्ति। सब् प्रकल्पगुड़िक आदिवासी बहुल इलाकारे रेल जोगाजोग वृद्धि करिबा सह से अंचलर अर्थनैतिक विकास पाई पथ उन्मुक्त करिब। प्रधानमंत्री कुंकुरी और छत्तीसगढ़ झारखंड सीमा मध्य 45 नंबर जातीय राजपथ निर्मित नुआ सड़क को मध्य उत्सर्ग करिछन्ति। 2023-24 आर्थिक वर्ष पर भारत अभिवृद्धि हार पूर्वानुमान को शतकड़ा 6.3 भाग अपरिवर्तित रखा विश्व बैंक निष्पत्ति। बाह्य चैलेंजगुड़िक सत्वे भारत अर्थनैतिक अभिवृद्धि हार भल थिबारु विश्व बैंक एभली निष्पत्ति। गत एप्रिल मासरे विश्व बैंक 2023-24 पर भारत अभिवृद्धि हार पूर्वानुमान को शतकड़ा 6.3 भाग ह्रास करथिला। ता पूर्वरु विश्व बैंक एहाकु 6.6 भाग रखिथिला। विश्व बैंकर सर्वश्रेष्ठ भारत विकास रिपोर्टरे कहुआई आंतर्जातिक चैलेंजगुड़िकर सम्मुखीन होगा सत्वे भारत 2022-23 विश्व एकमात्र द्रुत विकासकारी अर्थनीति हो रही। से समय भारत अभिवृद्धि हार शतकड़ा 7.2 भाग रही। तथ्य और प्रसारण मंत्री अनुराग ठाकुर कहते देश गठन में संवादपत्रगुड़िक गुरुत्वपूर्ण भूमिका रही। भुवनेश्वर एक दैनिक संवादपत्र प्रतिष्ठा दिवस उत्सव में जोगद से कहते सांबादिकता एक सेवा बोली महात्मा गांधी कहते। गांधीजी सन्देश को अनेक सांबादिक भूली जाती सांबादिकतार आंचलिक भाषार गुरुत्व विषय उल्लेख कर नुआ जातीय शिक्षानीति आंचलिक भाषागुड़ी प्राधान्य दिया से कहते सामाजिक गणमाध्यम मिथ्या खबर प्रचार द्वारा समाज व्यापक क्षति घटिता श्री ठाकुर कहते। ଏହି ଅବସରରେ ଶିକ୍ଷା ଦକ୍ଷତା ବୃଦ୍ଧି ଓ ଉଦ୍ୟୋଗପତି ପ୍ରତିଭା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି 2047 ମସିହାରେ ଭାରତ ସ୍ୱାଧୀନତା ପ୍ରାପ୍ତିର ଶତବାର୍ଷିକୀ ପାଳନ କରିବ ଓ ଏହି ସମୟ ମଧ୍ୟରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ସମୃଦ୍ଧ କରିବାର ଆବଶ୍ୟକତା ରହିଛି। ଦୁଇ କେନ୍ଦ୍ରମନ୍ତ୍ରୀ ଆଜି ଓଡ଼ିଶାକୁ ଦିନିକିଆ ଗସ୍ତରେ ଆସିଛନ୍ତି। ଉଭୟ କେନ୍ଦ୍ରମନ୍ତ୍ରୀ କଟକଠାରେ ଆଉ ଏକ ସମ୍ଭାଦପତ୍ରର ଶତବାର୍ଷିକୀ ସମାରୋହରେ ଯୋଗ ଦେଇଛନ୍ତି। ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରସ୍ଥ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗଣମାଧ୍ୟମରେ ଆଲୋଚନା ସମୟରେ ଶ୍ରୀ ଠାକୁର କହିଛନ୍ତି, ଜନକଲ୍ୟାଣକାରୀ ଯୋଜନା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଶ୍ରୀ ମୋଦିଙ୍କ ଲୋକପ୍ରିୟତା 78% ରହିଛି। ସେ ନିଜ କଥା ଓ କାମରେ ବିଶ୍ୱାସ ରଖି ଦେଶ ହିତରେ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ବିଶେଷକରି ମହିଳା ଓ ଗରିବ ଲୋକମାନଙ୍କର କଲ୍ୟାଣ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ସବ୍କା ସାଥ ସବ୍କା ବିକାଶ ମନ୍ତ୍ରକୁ ଆଧାର କରି ସରକାର ଦେଶର ବିକାଶ ପାଇଁ କାର୍ଯ୍ୟ କରିଚାଲିଛନ୍ତି। ଅନ୍ୟପକ୍ଷରେ ୟୁପିଏ ସରକାରଙ୍କ ତୁଳନାରେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଓଡ଼ିଶାକୁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି। ଓଡ଼ିଶାରେ ମହିଳାମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ଜଳ ଜୀବନ ମିଶନକୁ ଦ୍ରୁତଗତିରେ କାର୍ଯ୍ୟକାରୀ କରିବାକୁ ସେ କହିଛନ୍ତି। ଦେଶର ସ୍ୱାଧୀନତା ପାଇଁ ଓଡ଼ିଶାର ଜୟୀରାଜଗୁର ବକ୍ସି ଜଗବନ୍ଧୁ ବିର୍ସା ମୁଣ୍ଡା ନିର୍ମଳ ମୁଣ୍ଡା ଶହୀଦ ଲକ୍ଷ୍ମଣ ନାୟକ ଶହୀଦ ବାଜି ରାଉତ ଉତ୍କଳମଣି ଗୋପବନ୍ଧୁ ଦାସ କୁଳବୁଦ୍ଧ ମଧୁବାବୁ ଓ ଡକ୍ଟର ହରେକୃଷ୍ଣ ମହତାଙ୍କ ଭଳି ଅନେକ ସଂଗ୍ରାମୀ ଓ ମହାପୁରୁଷଙ୍କର ଯୋଗଦାନ ଅବିସ୍କରଣୀୟ ବୋଲି କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ସଂଗ୍ରାମୀଙ୍କୁ ସମ୍ମାନ ଦେବା ଓ ବିକଶିତ ଭାରତରେ ସେମାନଙ୍କ ଯୋଗଦାନକୁ ବଜାୟ ରଖିବା ଏବଂ ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଯେତେବେଳେ ଭାରତ ଚନ୍ଦ୍ରଯାନ 3 ମିଶନ ସଫଳ ହୋଇଛି ଓ ସୂର୍ଯ୍ୟ ଅଭିଯାନ ଆଦିତ୍ୟ L1 ଉତ୍କ୍ଷେପଣ କରାଯାଇଛି, ସେହିଭଳି ସମୟରେ ଏହି ମହାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଶ୍ରୀ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପଞ୍ଚପ୍ରଣର ଶପଥପାଠ କରିବା ସହ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀରମାନଙ୍କ ପରିବାରକୁ ସମ୍ବର୍ଦ୍ଧିତ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଶହୀଦ ସ୍କାରକୀ ଫଳକ ଉନ୍କୋଚନ କରିବା ସହ ଦୁଇ କେନ୍ଦ୍ରମନ୍ତ୍ରୀ ବୃକ୍ଷଚାରାରୋପଣ କରିଥିଲେ। ରୟାଲ୍ ସ୍ୱିଡିଶ ଏକାଡେମୀ ଅଫ୍ ସାଇନ୍ସ 2023 ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରିଛି। ପିଏର୍ ଆଗୋଷ୍ଟିନ୍, ଫେରେନ୍ସ କ୍ରାଉଜ୍ ଓ ଆନେ ଏଲ୍ ହ୍ୱିଲିୟର୍ଙ୍କୁ ଚଳିତ ବର୍ଷ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ପଦାର୍ଥରେ ଇଲେକ୍ଟ୍ରୋନ୍ ଗତିଶୀଳତା କ୍ଷେତ୍ରରେ ଗବେଷଣା ପାଇଁ ଏହି 3 ବୈଜ୍ଞାନିକଙ୍କୁ ମିଳିତ ଭାବେ ଏହି ପୁରସ୍କାର ଦିଆଯିବ। ଫେରେନ୍ସ କ୍ରାଉଜ୍ ଜର୍ମାନୀର ପଦାର୍ଥ ବିଜ୍ଞାନୀ ହୋଇଥିବାବେଳେ ଆନେ ଏଲ୍ ହ୍ୱିଲିୟର୍ ସ୍ୱିଡେନ୍ର ଏବଂ ପିଏର୍ ଆଗେଷ୍ଟିନ୍ ହେଉଛନ୍ତି ଆମେରିକା ବୈଜ୍ଞାନିକ। ମାନବ କଲ୍ୟାଣ ପାଇଁ ପଦାର୍ଥ ବିଜ୍ଞାନ କ୍ଷେତ୍ରକୁ ଯୋଗଦାନ ନିମନ୍ତେ ରୟାଲ୍ ସ୍ୱିଡିଶ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି। ହାଙ୍ଗଝୋ ଏସୀୟ କ୍ରୀଡ଼ାର 10ମ ଦିନରେ ଆଜି ଭାରତ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ 4 ବ୍ରୋଞ୍ଜ ପଦକ ହାସଲ କରିଛି। ଫଳରେ ଭାରତ 14 ସ୍ୱର୍ଣ୍ଣ, 25 ରୌପ୍ୟ ଏବଂ 27 ବ୍ରୋଞ୍ଜ ପଦକ ସହ ମୋଟ 66 ପଦକ ଜିତି ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାରତର ଆଥ୍ଲେଟ୍ମାନେ ବିଶେଷ ସଫଳତା ହାସଲ କରିଛନ୍ତି। ପୁରୁଷ ଟ୍ରିପଲ୍ ଜମ୍ପରେ ଭାରତର ପ୍ରବୀନ ଛତ୍ରଭାଲ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେହିପରି 800 ଦୌଡ଼ରେ ମହମ୍ମଦ ଆଫସଲ ରୌପ୍ୟ ପଦକ ହାସଲ କରିଛନ୍ତି। ମହିଳା 5000 ଦୌଡ଼ରେ ପାରୁଲ ଚୌଧୁରୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ମହିଳା 400 ହର୍ଡଲ୍ସରେ ବିଦ୍ୟା ରାମରାଜ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମହିଳା 54 ବକ୍ସିଂରେ ପ୍ରୀତି ପାୱାର ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ପୁରୁଷ ବିଭାଗ ନୌଚାଳନାର 1000 ଅର୍ଜୁନ ସିଂ ଓ ସୁନୀଲ ସିଂ ସଲାମ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ନୌଚାଳନାରେ ଭାରତର ଦ୍ୱିତୀୟ ପଦକ। ଅନ୍ୟପକ୍ଷରେ ନେପାଳକୁ 23 ରନ୍ରେ ପରାସ୍ତ କରି ଭାରତ କ୍ରିକେଟ୍ରେ ସେମିଫାଇନାଲ୍ରେ ପ୍ରବେଶ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲଙ୍ଗାନା ଓ ଛତିଶଗଡ଼ରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। 2023-24 ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର 6.3% ହେବ ବୋଲି ବିଶ୍ୱ ବ୍ୟାଙ୍କ କହିଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଦେଶ ଗଠନରେ ସମ୍ଭାଦପତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଚଳିତ ବର୍ଷ 3 ପଦାର୍ଥ ବିଜ୍ଞାନୀଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ଏବଂ ହାଙ୍ଗଝୋ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 66 ବୃଦ୍ଧି ପାଇଛି।